ନମସ୍କାର ବନ୍ଧୁମାନେ, ମୁଁ ଶୋଭା। ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଜାଣିବା ଚନ୍ଦନ ଲଗାଇଲେ କ'ଣ ହୁଏ। ଦୈନିକ ସ୍ନାନ କରିସାରିବା ପରେ କିମ୍ବା କୌଣସି ଶୁଭ କାର୍ଯ୍ୟରେ ଚନ୍ଦନ ଲଗାଇଲେ ଦେହ ଓ ମନ ପବିତ୍ର ହୁଏ, ପୁଣ୍ୟ ବୃଦ୍ଧି ହୁଏ ଓ ପାପର ବିନାଶ ହୁଏ, ବିଘ୍ନ ବିନାଶ ହୁଏ, ହୃଦୟରେ ଐଶ୍ୱର୍ଯ୍ୟ ଭାବ ଜାଗ୍ରତ ହୁଏ। ଚନ୍ଦନସ୍ୟ ମହତ୍ତ୍ୱପୂର୍ଣ୍ଣଂ ପବିତ୍ରଂ ପାପନାଶନଂ ଆପଦହରତେ ନିତ୍ୟଂ ଲକ୍ଷ୍ମୀ ତିଷ୍ଠତି ସର୍ବଦା। ଆଜି ପାଇଁ ଏତିକି, ପୁଣି ଆସିବି ଆଗାମୀ ଅଧ୍ୟାୟରେ। ନମସ୍କାର।